ଆଶ୍ରମର ପୂତ ପବିତ୍ର ପରିବେଶରେ ଧ୍ୟାନମଗ୍ନ ଋଷି ସନତ କୁମାର। ଚତୁର୍ଦ୍ଦିଗରେ ରାଜୁତି କରୁଛି ଅଖଣ୍ଡ ନିରବତା। ମହର୍ଷି ମନେ ମନେ ଚିନ୍ତା କରୁଛନ୍ତି ଶିବଙ୍କର ସେଇ ସନ୍ତ ସ୍ନିଗ୍ଧ ସ୍ୱରୂପକୁ। ଏଇ ଗଭୀର ନିରବତାକୁ ଭାଙ୍ଗି ଋଷିମାନେ ପଚାରିଲେ,
ହେ ମହର୍ଷି, ଶିବ ବିବାହ ଚରିତ ଆପଣଙ୍କ ମୁଖରୁ ଶୁଣି ଆମର ଜୀବନ ଧନ୍ୟ ହୋଇଛି। ଏବେ ଆଉ ଗୋଟିଏ କଥା କହି ଆମର ସଂଶୟ ଦୂର କରନ୍ତୁ। ଯେଉଁ ଶିବଙ୍କର ଅଙ୍ଗ ଶ୍ରୀହରିଙ୍କ ସହିତ ଯୋଡ଼ା, ଯିଏ ସୃଷ୍ଟି ସ୍ଥିତି ଲୟ ଭାବେ ସଦା ବିଦିତ, ଇନ୍ଦ୍ରାଦି ସକଳ ଦେବତା ଯାହାଙ୍କର ପଦବନ୍ଦନା କରୁଛନ୍ତି, ଯିଏ ସତ୍ୟ ଶିବ ସୁନ୍ଦରର ଆଧାର, ସେ କାହିଁକି ଦେହରେ ଭସ୍ମବଳି ହେଉଛନ୍ତି?
ସନତ କୁମାର କହିଲେ, ଠିକ୍ ଏହି କଥା ଦିନେ ପାର୍ବତୀଙ୍କ ମନରେ ଉଠିଥିଲା। ସେ ପ୍ରଭୁଙ୍କୁ ପଚାରିଲେ,
ସ୍ୱାମୀ, ଏ ପ୍ରଚଣ୍ଡ ଖରାରେ ଦେହମୁଣ୍ଡ ଜଳିଯାଉଛି, ଆପଣ କର୍ପୁର ଚନ୍ଦନ ନ ଘେନି ଭସ୍ମ କାହିଁକି ମାଖି ହେଉଛନ୍ତି?
ଚନ୍ଦ୍ରମୌଳି ଓଠରେ ହସ ଫୁଟାଇ କହିଲେ,
ଦେବୀ, ଭକ୍ତକୁ ଭଲ ପାଇବାର ସ୍ମୃତିରେ ଏ ମୋର ଭସ୍ମାଙ୍ଗ ଭୂଷଣ, ଶୁଣିବ ସେ କଥା।
ବିତିଲାଣି କେତେ ଦିନ ଯେ ପର୍ଣ୍ଣାଦ ନାମେ ବ୍ରାହ୍ମଣ, ଭୃଗୁ ବଂଶେ ଜନ୍ମି କଲା ଘୋର ତପ, କିଣିଲା ଆମ୍ଭର ପ୍ରାଣ ଯେ ପର୍ଣ୍ଣାଦ ନାମେ ବ୍ରାହ୍ମଣ।
ଦେବୀଙ୍କ ମନରେ ଜାତ ହେଲା ପ୍ରବଳ ଈର୍ଷା। ସେ ପଚାରିଲେ,
ପ୍ରଭୁ, ମୋ ସାଧନା ଭକ୍ତିରେ କ'ଣ ଆପଣ ତୁଷ୍ଟ ନୁହନ୍ତି?
ପତ୍ନୀଙ୍କର ଅଭିମାନ ଭାଙ୍ଗିବା ପାଇଁ ଶଙ୍କର ପାର୍ବତୀଙ୍କୁ ଆଦର କରି କୋମଳ କଣ୍ଠରେ କହିଲେ,
ନା ନା ଗୌରୀ, ତୁମର ସ୍ଥାନ ତ ବହୁ ଉଚ୍ଚରେ, ତୁମ ଭକ୍ତି ସ୍ନେହ ଆଉ ପ୍ରେମର ତୁଳନା ନାହିଁ। ଅବଶ୍ୟ ଭକ୍ତର ପ୍ରେମରେ ଭଳ ହୋଇ ତୁମକୁ ଅନେକ କଷ୍ଟ ଦେଇଛି, ଦିନ ଦିନ ଧରି ମାସ ମାସ ଧରି ତୁମଠୁ ଦୂରରେ ରହିଛି, ସେଥିପାଇଁ କ'ଣ ମୋତେ କ୍ଷମା କରିବନି?
ଏଇ ପଦକ କଥାରେ ଦେବୀ ସବୁ ଭୁଲିଗଲେ। ଉଲ୍ଲସିତ ହୋଇ ପଚାରିଲେ,
ସ୍ୱାମୀ, କୁହନ୍ତୁ ନା ଆପଣଙ୍କ ଭକ୍ତର କଥା?
ଶିବ କହିଲେ,
ପର୍ଣ୍ଣାଦ ନାମ ତାହାର ଯେ ତୃଣ କର ଆହାର, ଦିନେ କୁଶେଦି କଟିଲା ଅଙ୍ଗୁଳି, ରକ୍ତ ବହେ ଝର ଝର ଯେ ପର୍ଣ୍ଣାଦ ନାମ ତାହାର।
ଆଶ୍ଚର୍ଯ୍ୟର କଥା, ଆଙ୍ଗୁଳିରୁ ବହୁଥିବା ରକ୍ତର ରଙ୍ଗ ସାଗର ସପରି ଥିଲା ସବୁଜ। ଏହା ଦେଖି ପର୍ଣ୍ଣାଦ ଆନନ୍ଦରେ ଫାଟି ପଡ଼ିଲା। ଭାବିଲା, ତପସ୍ୟାର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି ସେ। ଆତ୍ମହରା ହୋଇ ପାଗଳଙ୍କ ପରି ନାଚିବାକୁ ଲାଗିଲା। ଭକ୍ତରେ ଅବସ୍ଥା ଦେଖି ଆଶୁତୋଷ ଉଭା ହେଲେ ପର୍ଣ୍ଣାଦ ସମ୍ମୁଖରେ, କିନ୍ତୁ ପର୍ଣ୍ଣାଦ ଚିହ୍ନି ପାରିଲା ନାହିଁ ଶଶିଶେଖରଙ୍କୁ। ତାର ହାତ ଧରି ଶଙ୍କର ବୁଝାଇ କହିଲେ,
ପରମ ତପସ୍ୱୀ ହୋଇ ଯେ ମହାଭ୍ରମେ ପଡ଼ ନାହିଁ, ଚିତ୍ତ ଶାନ୍ତ କର ନ ହୁଅ ଶାନ୍ତ, ତପସ୍ୟା ପଡ଼ିବ ନାହିଁ ଯେ ତପସ୍ୟା ଫଳିବ ନାହିଁ।
ଅହଙ୍କାର ମଣିଷର ସମସ୍ତ ଗୁଣକୁ ନଷ୍ଟ କରିଦିଏ। ଏ ଶରୀର ନାନାବିଧ ରସରେ ପରିପୂର୍ଣ୍ଣ, ତେଣୁ ଶରୀରର ରକ୍ତ ଲୋହିତ ଶ୍ୱେତ ସବୁଜ ଆଉ ନୀଳ ମଧ୍ୟ ହୋଇପାରେ। ନିଜର ରକ୍ତ ସବୁଜ ହୋଇଗଲା ବୋଲି ମନରେ ଗର୍ବ କର ନାହିଁ ପର୍ଣ୍ଣାଦ।
ଏହା କହି ପରମେଶ୍ୱର ନିଜର ଆଙ୍ଗୁଳିକୁ ତୀକ୍ଷ୍ଣ ଛୁରୀରେ କାଟିଥିଲେ। ଝରଝର ହୋଇ ଝରି ପଡ଼ିଲା ଭସ୍ମ। ଆଶ୍ଚର୍ଯ୍ୟ ହେଲା ପୂର୍ଣ୍ଣାଦ, ଏହା କ'ଣ ସମ୍ଭବ? ତାର ସମସ୍ତ ଗର୍ବ ଅହଙ୍କାର କ୍ଷଣକ ମଧ୍ୟରେ ଭାଙ୍ଗି ଚୁର୍ମାର ହୋଇଗଲା। ହାତ ଯୋଡ଼ି ପ୍ରାର୍ଥନା କଲା ପୂର୍ଣ୍ଣାଦ,
କୁହ ତ ପିବର କି ନାମ ତୁମ୍ଭର, ଦେବ କି ମାନବ କିନ୍ନର, ଅବାଜକ୍ଷର କ୍ଷଗନ୍ଧର୍ବ କେ ଆସି ଗର୍ବ ଖର୍ବ କଲା ମୋହର, କୁହ ହେ ଘୁଞ୍ଚିଲା ଅଜ୍ଞାନ ତିମିର।
ବିପ୍ରରୂପ ତ୍ୟାଗ କରି ନିଜ ରୂପରେ ଉଭା ହେଲେ ପ୍ରଭୁ ଚନ୍ଦ୍ରମୌଳୀ। ପୂର୍ଣ୍ଣାଦ ଆନନ୍ଦରେ ନାଚିଗଲା। ଛୋଟ ପିଲାଟି ଭଳି ପାଦ ଯୁଗଳକୁ ଚାବୁଡ଼ି ଧରି କାନ୍ଦି କାନ୍ଦି କହିଲା,
ପ୍ରଭୁ ପ୍ରଭୁ, ମୁଁ ମୂର୍ଖ, ମୁଁ ଅଜ୍ଞାନ, ଆପଣଙ୍କୁ ଚିହ୍ନି ନ ପାରି ଅବମାନନା କରିଛି। ଯାହାର ଦର୍ଶନ ପାଇଁ ମୋର ଏ କଠୋର ତପ ସାଧନା, ମୁଁ ମୂଢ଼ ଅଜ୍ଞାନ ତାଙ୍କରି ପାଖରେ ନିଜର ବଡ଼ିମା କାଢ଼ିଛି। ମୋତେ କ୍ଷମା କରିଦିଅନ୍ତୁ ପ୍ରଭୁ, ମୋତେ କ୍ଷମା କରିଦିଅନ୍ତୁ, ମୋତେ କ୍ଷମା କରିଦିଅନ୍ତୁ।
ଆଖି ଲୁହରେ ପୂର୍ଣ୍ଣାଦ ଶିବଙ୍କର ପାଦ ଧୋଇଦେଲା, ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପଣ କରିଦେଲା ପ୍ରଭୁଙ୍କ ପାଦ ତଳେ।
ଶୁଣ ତପିବର ତପରେ ତୋହର ଲଭିଛୁ ଅପାର ସନ୍ତୋଷ, ଆଜିଠାରୁ ଭସ୍ମ ମୋ ଅଙ୍ଗରେ ବୋଳି ରଖି ବିମାନ ଭକତର, ମୁନି ହେ ଜାଣିବ ଏ କଥା ସଂସାର, ଭକତର ଟେକ ରଖିବାକୁ ଶିବ ତେଜିଲେ ଚନ୍ଦନ କର୍ପୂର, ମୁନି ହେ ଜାଣିବ ଏ କଥା ସଂସାର।
ସେହିଦିନ ଚନ୍ଦନ କର୍ପୂର ଛାଡ଼ି ଭସ୍ମକୁ ଆଦରି ନେଇଛନ୍ତି ସଦାଶିବ। ଏ କଥା ଶୁଣି ପାର୍ବତୀ ବିରୂପାକ୍ଷଙ୍କ ପଦବନ୍ଦନ କଲେ,
ପ୍ରଭୁ ଆପଣ ମୋର ଜ୍ଞାନ ଚକ୍ଷୁ ଖୋଲି ଦେଇଛନ୍ତି, ପ୍ରଭୁ ଆପଣଙ୍କ ତ୍ୟାଗ ନିକଟରେ ମଥା ମୋର ଆପେ ଆପେ ନଇଯାଉଛି। ପତ୍ନୀ ଭାବରେ ନୁହେଁ, ଜଣେ ଭକ୍ତ ଭାବରେ ଏ ଦାସୀକୁ ଆପଣଙ୍କ ଚରଣ ତଳେ ସ୍ଥାନ ଦିଅନ୍ତୁ ପ୍ରଭୁ।
ମହର୍ଷି ସନତ କୁମାରଙ୍କଠାରୁ ଶିବଙ୍କର ଭସ୍ମଲେପନ କଥା ଶୁଣି ଋଷିକଣ ଆନନ୍ଦିତ ହୋଇ ପ୍ରଭୁଙ୍କର ପଦବନ୍ଦନ କଲେ। ମହର୍ଷି ସନତ କୁମାରଙ୍କଠାରୁ ଶିବଙ୍କର ଭସ୍ମ ବିଲେପନ ଆଖ୍ୟାନ ଶୁଣିବା ପରେ ପରମ ସନ୍ତୋଷ ଲାଭ କଲେ ଋଷିଗଣ। ଶିବଙ୍କ ଲୀଳା ସମ୍ପର୍କରେ ଅଧିକ ଜାଣିବା ପାଇଁ ପଚାରିଲେ,
ହେ ବିଧିସୁତ, ଆମ୍ଭେମାନେ ବିଷ୍ଣୁଙ୍କ ରାସଲୀଳା କଥା ଶୁଣିଛୁ, ଦେବୀ ପାର୍ବତୀଙ୍କ ସହିତ ପ୍ରଭୁ ଶଙ୍କରଙ୍କର ଯଦି ସେମିତି କିଛି ଘଟଣା ଘଟିଥାଏ ଆମ୍ଭମାନଙ୍କୁ କହିବା ହୁଅନ୍ତୁ।
ସନତ କୁମାର ହସି ହସି କହିଲେ, ସବୁଦିନ କୈଳାସ କନ୍ଦରରେ ରହି ଦେବୀ ପାର୍ବତୀ ବିରକ୍ତି ପ୍ରକାଶ କଲେ। ବାହାରକୁ ବାହାରିଲେ ବରଫ ପାହାଡ଼, ସାମାନ୍ୟ ଖରାରେ ଆଖି ଝଲସି ଯାଉଛି, ଚାହିଁ ହେଉନି। ଗଛଗୁଡ଼ା ଥୁଣ୍ଟା ହୋଇ ଠିଆ ହୋଇଛନ୍ତି, କାଉ କୋଇଲି ରାବ ଶୁଭୁ ନାହିଁ। କିଛିଦିନ ହେଲା ଭାରି ଉଦାସ ଲାଗୁଛି, ମନେ ହେଉଛି କୁଆଡ଼େ ଟିକେ ବୁଲି ଯାଆନ୍ତେ କି। ଦେବଦେବ ମହାଦେବ ତପସ୍ୟାରୁ ଉଠିଲେ। ଦେବୀ ତାଙ୍କର ପୂଜାର୍ଚ୍ଚନା କରୁ କରୁ ମନର ଅଭିଳାଷ ପ୍ରକାଶ କଲେ ସ୍ୱାମୀଙ୍କ ନିକଟରେ। ସବୁ ଶୁଣି ଶିବ ପୁଣି ଆଖି ବୁଝିଲେ,
ଆରେ ମୁଁ ପୁରା କ'ଣ କହୁଛି, ନ ଶୁଣି ପୁଣି ଧ୍ୟାନରେ ବସିଗଲ ଯେ।
ଆଖି ବୁଝି ଦେଖୁଛି ପ୍ରିୟେ, କେଉଁଠିକି ଯିବା,
ମଲା, କହୁନ କୋଉଠିକି ଯିବା?
ସଦାଶିବ କହିଲେ,
ଶୁଣ ସଖି, ଏହି ସଂସାର ଭିତରେ ଅଛି ଏହି ପରିସ୍ଥାନ, ଯାହାର ମହିମା ତୁମେ ଜାଣିନାହ, ନ ଜାଣନ୍ତି ଦେବଗଣ, ହେ ଚାଲ ଯିବା ସେଠିକି, ତାର ଶୋଭା ଦେଖି ହେବା ସୁଖୀ, ହେ ଚାଲ ଯିବା ସେଠିକି।
ଦେବୀ ଉତ୍କଳ ପ୍ରଦେଶରେ ଏକାମ୍ରକାନନ ଅବସ୍ଥିତ, ଯେଉଁଠି ପ୍ରକୃତି ରାଣୀ ତାର ସମସ୍ତ ସୌନ୍ଦର୍ଯ୍ୟରେ ସଜାଇ ଦେଇଛି ସେହି କାନନକୁ। ବାରାଣସୀ ପୁରଠାରୁ ଅଧିକ ପବିତ୍ର ସେ କ୍ଷେତ୍ର। ସେଠାକାର ଅଧିପତି ହେଉଛନ୍ତି ଭୁବନେଶ୍ୱର। ତ୍ରିଭୁବନ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ହେଉଛି ଏକାମ୍ରକାନନ।
ପ୍ରଭୁଙ୍କଠାରୁ ଏ କଥା ଶୁଣି ଦେବୀ କହିଲେ,
ଏକାମ୍ରକାନନ ତୁମ ପ୍ରିୟ ସ୍ଥାନ, ଆଖି ପୁରାଇ ଦେଖିବି, ଭୁବନେଶ୍ୱରଙ୍କୁ ଦର୍ଶନ କରି ଜୀବନ ଧନ୍ୟ କରିବି, ହେ ମୋତେ ସଙ୍ଗତେ ନିଅ, ଯିବା ଲାଗି ବେଗେ ସଜ ହୁଅ, ହେ ମୋତେ ସଙ୍ଗତେ ନିଅ।
ଦେବୀ, ତମର ଏକାମ୍ର ମନ ଯିବାକୁ ମୁଁ କ'ଣ ମନା କରିବି? କିନ୍ତୁ ଏମିତି ଦେବୀ ଭାବରେ ଗଲେ ମନ ଇଚ୍ଛା ବୁଲି ପାରିବନି, ତମକୁ ବେଶ ବଦଳେଇବାକୁ ହେବ। ଯେଉଁ ବେଶରେ ତୁମେ ଯିବ, ମୁଁ ମଧ୍ୟ ସେଇ ବେଶରେ ଯିବି। ସାଧାରଣ ମଣିଷଟିଏ ଭଳି ଆମେ ବୁଲିବା, ମନ ଖୋଲି ହସିବା ଆଉ ଗପ କରିବା।
ଦେବୀଙ୍କର ଆନନ୍ଦର ସୀମା ରହିଲାନି, ବାହାରି ପଡ଼ିଲେ ସେ।
କି ସୁନ୍ଦର ଏ ଏକାମ୍ର କାନନ!
ନିଜକୁ ହଜେଇଥିଲେ ଦେବୀ। ଗୋପାଳୁଣୀ ବେଶରେ ଭୁବନେଶ୍ୱରଙ୍କୁ ଦର୍ଶନ କରି ନାନା ଜାତି ଫୁଲରେ ପୂଜା କଲେ। ଦିନେ ଦେବୀ ପୂଜାରୁ ଉଠି ଏକ ଅପୂର୍ବ ଦୃଶ୍ୟ ଦେଖିଲେ। ହଜାର ହଜାର ଗାଈ ନିକଟରେ ଥିବା ହ୍ରଦରୁ ଉଠିଆସି ଲିଙ୍ଗରାଜଙ୍କ ଉପରେ କ୍ଷୀର ଝରାଇ ପ୍ରଣାମ ପୂର୍ବକ ଅଦୃଶ୍ୟ ହୋଇଯାଉଛନ୍ତି। ପରଦିନ ମନ୍ତ୍ର ପଢ଼ି ଗାଈମାନଙ୍କୁ ବସ କରି ରଖିଲେ ପାର୍ବତୀ। କ୍ଷୀର ଦୁହିଁ ଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କଲେ। ଦେବୀ ପାର୍ବତୀଙ୍କୁ ଯିଏ ଦେଖିଲା, ସେ ଗୋପାଳୁଣୀ ବୋହୁ ବୋଲି ଭାବିଲା। ଦିନେ କୀର୍ତ୍ତିସୁର ବାସାସୁର ଦୁଇ ଭାଇ ଜଙ୍ଗଲକୁ ଶିକାର କରିବାକୁ ଆସିଥିଲେ। ଗୋପାଳୁଣୀ ବେଶଧାରୀ ଗୌରୀଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ କହିଲେ,
କିଏ ତୁମେ ଦେବୀ ରମ୍ଭା ନା ଉର୍ବଶୀ, ବନରେ ବୁଲୁଛ ଆସି, ଗୋପାଳୁଣୀ ବେଶେ ମନ ମୋହୁ ଅଛ, ଧୈର୍ଯ୍ୟ ଦମ୍ଭ ଗଲା ଭାଜି, ହେ ଧିକ ତୁମର ପତି, ବନେ ଛାଡ଼ି କେଣେ ବୁଲୁଛନ୍ତି ଯେ, ଧିକ ତୁମର ପତି।
ଶିବ ନିନ୍ଦା ଶୁଣି ଦେବୀ କ୍ରୋଧରେ ଜଳି ଉଠିଲେ ଆଉ ସେଠାରୁ ଅଦୃଶ୍ୟ ହୋଇଗଲେ। ମନେ ମନେ ଧ୍ୟାନ କଲେ ଶଙ୍କରଙ୍କୁ। ବାରଣାସୀ କ୍ଷେତ୍ରରେ ଥାଇ ପ୍ରଭୁ ଜାଣିଲେ ପାର୍ବତୀଙ୍କର ଦୁଃଖ। ଗୋପାଳ ବାଳକ ବେଶରେ ଏକାମ୍ର ବନରେ ଆସି ପହଞ୍ଚିଗଲେ ସଦାଶିବ। ମୁଣ୍ଡରେ କୁଞ୍ଜମାଳି, ବେକରେ କାଇଁଚମାଳ, କାନରେ କୁଣ୍ଡଳ, ଅଣ୍ଟାରେ ମେଖଳା, ଗୋଟିଏ ହାତରେ ଶଙ୍ଖ ଆଉ ଗୋଟିଏ ହାତରେ ବଂଶୀ, ତ୍ରିଭଙ୍ଗୀ ଠାଣିରେ ଆସି ଠିଆ ହେଲେ ପାର୍ବତୀଙ୍କ ଆଗରେ। ମୋରୁକି ହସି କହିଲେ,
କିଏ ତୁମେ ମଦାଳସି, ବନରେ କାହିଁକି ବୁଲୁଛ ଆସି, ଗୋ ଦୁଷ୍ଟ ରାକ୍ଷସ ଏଠି ବୁଲନ୍ତି ରୂପସି, ଗୋ
ତମର ଚାହାଣି ଚମକରୁ ମୋର ସନ୍ଦେହ ହେଉଛି। ସ୍ୱାମୀ ଉପରେ ଅଭିମାନ କରି ବୋଧେ ଘରୁ ପଳେଇ ଆସିଛ, ବନରେ ଏକା ଏକା ବୁଲୁଛ।
ମୁଁ ତ ଜାତିରେ ଗୋପାଳୁଣୀ, ହେଲେ ତୁମେ କିଏ? ନବ ନଟବର ଶ୍ୟାମ ଘନ ପରି ଦିଶୁଛ।
ଶୁଣ ଆଗ ବିମ୍ବା ଧରି, ପ୍ରାଣ ପ୍ରିୟା ମୋର ଯାଇଛି ହଜି, ଗୋ বংশী বজাই তাকু খোঁজুছি রূপসী গো।
দেবী পার্বতী নিজকে সম্ভালি পারিলেনি, আউ ছলনা সে সহি পারিবেনি। স্বামীঙ্ক পাদ তলে লোটি পড়িলে, দেবীঙ্কু তলু উঠাই নিজ বক্ষরে ভিড়ি ধরিলে সদাশিব।
ব্যথিত হুয়নি দেবী, কীর্তিসুর বাসাসুরঙ্কর মৃত্যু নিকট হলানি, সে দুহে দুর্মিলা অসুরর সন্তান, বর পাইছন্তি যুদ্ধরে তাঙ্কু কেহি মারি পারিবেনি, স্বয়ং বিষ্ণু মধ্য পারিবেনি, অন্য উপায়ে তুমরি হাতরে সেমানে মরিবে, মু তুমকু বর প্রদান করুচি, সেই দুহিঙ্কু বধ করি রাক্ষস জন্মরু সেমানঙ্কু উদ্ধার কর।
এহাপরে দেবী মোহিনী বেশ ধরি রাক্ষস দুই ভাইঙ্কর আসিবা বাটকু চাহি বসিলে। অগ্নিরে পতঙ্গ পড়িলা পরে দুহে আসি দেবীঙ্ক পাখরে পৌঁছি গলে। তাঙ্কু দেখি স্মিত হসি কহিলে,
আস আস সুন্দর প্রেমিক প্রবর, চাহিছি পথ তোমার,
দেবীঙ্ক কথা শুনি অসুর দুই ভাই প্রেম ভোলরে তাঙ্কু ধরিবা পাইঁ ডেইঁ পড়ন্তে। দেবী কহিলে,
রুহ রুহ নাগর ছুঁ না অঙ্গ মোর, রুহ রুহ নাগর ছুঁ না অঙ্গ মোর, করিয়াছি মুঁ পণ ফেলি যাই পুরাণ, কান্ধরে ঠিয়া করি বুলাইব জীবন, দেবী মো তার গলে, দেবী মো তার গলে, এ মো বরণ মাড়।
দেবীঙ্ক পাটিরু কথা সরিছি কি নাহিঁ, দুহে গড়াপড়া হইয়াসি কান্ধ দেখাই দেলে। দেবী সেমানঙ্ক কান্ধরে ঠিয়া হয়ে নাচিবাকু কহিবারু দুহে নাচিবাকু আরম্ভ করিদেলে। দেবী নিজর কায়া বিস্তার কলে, রাক্ষস দুই ভাই দেবীঙ্কর ভার সহি ন পারি নির্বাক হয়ে গলে। পাটিরু তাঙ্কর কথা বাহারলানি, নাকরু ধার ধার হয়ে রক্ত বহি পড়িলা। সেমানে দেবীঙ্কু কান্ধরু পকাই দেবাকু যেতে চেষ্টা কলে বি পারিলেনি। দেবী সেমানঙ্কু পাদরে চাপি দেলে, মাটিরে মিশিগলে রাক্ষস দুই ভাই কীর্তিসুর আও বাসাসুর। দেবতামানে আকাশরে থাই পুষ্পবৃষ্টি কলে, কিন্তু সদাশিব কদম্ব মূলরে ত্রিভঙ্গী ঠাণিরে ঠিয়া হয়ে বংশী বজাই ডাকুথান্তি, আস আস পার্বতী আস। দেবী ক্লান্ত হয়ে বসি পড়িথান্তি একাম্র বনরে এক বৃক্ষমূলে। শঙ্কর ছুটিগলে তাঙ্ক পাখকু, দেবীঙ্ক পদসেবারে লাগি পড়িলে। দেবী সম্বিত ফেরি পাইলে,
এ কোন করুছ প্রভু, মতে পাপরে ভাগি করুছ?
দেবী সন্তর্পণরে পাদ ঘুঞ্চাই নেউ নৌ পদচুকলকু ভিড়ি ধরি আশুতোষ কহিলে,
সংকোচ ন কর দেবী ভবানী, এক অঙ্গ অটে শিব শিবানী, শরীর আম্বর গোটিয়ে চাণ, কেহি কাহাঠারু নহু অভিন্ন, হরউ মা এক আত্মা যে, যেউ পাদে তুমি রাক্ষস দলিল তাসে বি হেলি মু ধন্য যে।
মহর্ষি সনত কুমারঙ্ক ঠারু শিবঙ্কর এই অপূর্ব মহিমা কথা শ্রবণ করি ঋষি মানে নিজকু ধন্য মণিলে। একস্বরে সমস্তে প্রভু সদা শিবঙ্কর স্তুতিগান করিবাকু লাগিলে।
ওম নমঃ শিবায়,
নমঃ শিবায়,
নমঃ